ହେଲ୍ଥ ପାର୍କକୁ ଆପଣମାନଙ୍କୁ ସ୍ୱାଗତ। କାମର ଚାପ ବଢ଼ୁଛି, ଏପରିକି ଅନେକ ଲୋକେ କାମ କରିବାକୁ ନିସ୍ତାର ପାଉନାହାନ୍ତି। ଏହା ସତ୍ତ୍ୱେ ଏହି ବର୍ଗର ଲୋକଙ୍କଠାରେ ହିଁ ଅନିଦ୍ରା ସମସ୍ୟା ଉପୁଜିବାରେ ବିଶେଷଜ୍ଞଙ୍କ ମତ। ବିଶେଷଜ୍ଞଙ୍କ ମତରେ ଏବର ଖାଦ୍ୟପେୟ ଜୀବନଶୈଳୀ କାରଣରୁ ହିଁ ଅନେକ ଲୋକ ନିଦ୍ରାହୀନତାର ଶିକାର ହେଉଛନ୍ତି। ଏଥିରୁ ବର୍ତ୍ତିବାକୁ ସେମାନେ କ୍ଷତିକାରକ ଦ୍ରବ୍ୟ ସେବନ କରିବେ, ହେଲେ ପୁରାତନ ଆୟୁର୍ବେଦ ଉପଚାରକୁ ଗ୍ରହଣ କରିବେ ନାହିଁ। ତେବେ ଫ୍ରେଣ୍ଡସ୍, ଆଜିର ଟିପ୍ସଟି ହେଉଛି କିପରି ଆପଣ ଆପଣଙ୍କର ଅନିଦ୍ରା ସମସ୍ୟାକୁ ଦୂର କରିପାରିବେ ସେ ବିଷୟରେ ମୁଁ ଆଜି ଆପଣଙ୍କୁ କହିବି। ତେବେ ଟିପ୍ସଟି କହିବା ପୂର୍ବରୁ, ଯଦି ଆପଣମାନେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଆଜି ହିଁ ସବସ୍କ୍ରାଇବ୍ କରନ୍ତୁ, ଆଉ ଏପରି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ତଳେ ଥିବା ବେଲ୍ ବଟନ୍ଟିକୁ ପ୍ରେସ୍ କରନ୍ତୁ। ବିଭିନ୍ନ ପ୍ରକାର ନିଦ୍ରାହୀନତା ମଧ୍ୟରୁ 12% ଲୋକ ସ୍ଲିପ୍ ଲେଗ୍ରେ ଆକ୍ରାନ୍ତ। ରାତିରେ ବିଛଣାକୁ ଯିବା ପରେ ସେମାନଙ୍କୁ 2-3 ଘଣ୍ଟା କଡ଼ ଲେଉଟାଇବାରେ ପରେ ଯାଇକି ନିଦ ହୋଇଥାଏ, ଏଣୁ ସକାଳେ ଏମାନେ ବିଳମ୍ବରେ ଶଯ୍ୟାତ୍ୟାଗ କରନ୍ତି। ସାଧାରଣତଃ ବିଛଣାକୁ ଯିବା ପରେ ଫୋନ୍ ଦେଖିଲେ କିମ୍ବା କଥା ହେଲେ, ପତ୍ରିକା ପଢ଼ିଲେ ଅବା TV ଦେଖିଲେ ହିଁ ଏହି ସମସ୍ୟା ହୋଇଥାଏ। ନାଇଟ୍ ଟାଇମ୍ ଆୱେକନିଂ, ଏମାନଙ୍କର ସମସ୍ୟା ଖୁବ୍ ଗମ୍ଭୀର। ବିଛଣାକୁ ଯିବା ପରେ ଏମାନେ ତୁରନ୍ତ ଶୋଇପଡ଼ନ୍ତି, ହେଲେ ଅଧାନିଦ ଭାଙ୍ଗି ଏମାନେ ନିଜ ଭୁଲ କାମକୁ ମନେ ପକାଇ ଆତ୍ମଗ୍ଲାନିରେ ଅବଶିଷ୍ଟ ସମୟ ବିତାଇଥାନ୍ତି। ଏଭଳି ଅସୁବିଧା ଉପୁଜିଥିଲେ ତୁରନ୍ତ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ। ମର୍ଣ୍ଣିଂ ଇନ୍ସୋମ୍ନିଆ, ଏମାନେ ଭୋର ହେବା ପୂର୍ବରୁ ଅଧାନିଦରେ ହିଁ ଉଠିଯାଇଥାନ୍ତି। ଭଲ ଭାବରେ ନିଦ ନ ହେବା କାରଣରୁ ପୁରା ଦିନ ଏମାନେ ଚିଡ଼ଚିଡ଼ା ବା ବିରକ୍ତ ହୋଇଥାନ୍ତି। ନୋ ସ୍ଲିପ୍, ଏହି ବର୍ଗର ଲୋକେ ଗୋଟେ ଗୋଟେ ରାତି ଆଦୌ ଶୋଇପାରନ୍ତି ନାହିଁ। ଏଭଳି ହେବା କାରଣରୁ ଏମାନଙ୍କର ମୁଣ୍ଡବିନ୍ଧା ସହ ଅନ୍ୟାନ୍ୟ ଶାରୀରିକ ସମସ୍ୟା ଦେଖାଦିଏ। ତେବେ ଫ୍ରେଣ୍ଡସ୍, ଜାଣିଲେ ତ ଆପଣଙ୍କର ଅନିଦ୍ରା ଯୋଗୁଁ କେଉଁ କେଉଁ ସମସ୍ୟା ଆପଣଙ୍କର ଶରୀର ଉପରେ ପଡ଼ିପାରିବ। ତେବେ ଫ୍ରେଣ୍ଡସ୍, ଆଶା କରୁଛି ଆପଣଙ୍କୁ ଟିପ୍ସଟି ନିଶ୍ଚିତ ଭଲ ଲାଗିଥିବ। ଧନ୍ୟବାଦ।